ആകാശവാണി. ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ଭାରତ ଓ ଚୀନ୍ ସହମତ. କେରଳର ୱାୟନାଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍କଳନରେ ମୃତ୍ୟୁ ସଂଖ୍ୟା 250କୁ ବୃଦ୍ଧି. ଝାଡ଼ଖଣ୍ଡର ଦୁର୍ଘଟଣାଗ୍ରସ୍ତ ରେଳ ଲାଇନ୍ ପୁନଃ କାର୍ଯ୍ୟକ୍ଷମ. ମହାନ କ୍ରିକେଟର ଏବଂ ପ୍ରଶିକ୍ଷକ ଅଂଶୁମାନ ଗାଇକ୍ୱାଡ଼ଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାରେ ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା. ଭାରତ ଏବଂ ଚୀନ୍ ସୀମା ମାମଲା ସମ୍ପର୍କରେ ସମନ୍ୱୟ ରକ୍ଷା କରିବା ଏବଂ ଉଭୟ ପକ୍ଷକୁ ସୁହାଇଲା ଭଳି କାର୍ଯ୍ୟ କରିବା ନିମନ୍ତେ ଗଠିତ WMMCC ର 30ତମ ବୈଠକ ନୂଆଦିଲ୍ଲୀରେ ସମ୍ପନ୍ନ ହୋଇଛି. ବୈଠକରେ ବିଦେଶ ମନ୍ତ୍ରଣାଳୟର ପୂର୍ବ ଏସୀୟ ଯୁଗ୍ମ ସଚିବ ଗୌରାଙ୍ଗଲାଲ ଦାସ ଭାରତୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଇଥିଲେ. ଚୀନ୍ର ପ୍ରତିନିଧିମଣ୍ଡଳୀର ନେତୃତ୍ୱ ସେଠାକାର ବିଦେଶ ମନ୍ତ୍ରଣାଳୟର ସୀମା ଓ ମହାସାଗର ବିଭାଗ ମହାନିର୍ଦ୍ଦେଶକ ହୋଙ୍ଗ୍ ଲ୍ୟାଙ୍ଗ୍ ନେଇଥିଲେ. ବୈଠକ ପରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, କାଜିକିସ୍ତାନର ଆସ୍ଥାନା ଏବଂ ଲାଓସ୍ର ଭିଏନ୍ତିଆନେଠାରେ ଅନୁଷ୍ଠିତ ବୈଠକରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ପ୍ରକୃତ ନିୟନ୍ତ୍ରଣ ରେଖାର ବର୍ତ୍ତମାନ ସ୍ଥିତି ଏବଂ ଅନ୍ୟ କେତେକ ସମସ୍ୟାର ତ୍ୱରିତ ସମାଧାନ ଉପାୟ ଖୋଜିବା ନିମନ୍ତେ ସମୀକ୍ଷା କରିଥିଲେ. ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଲାଗି ପ୍ରକୃତ ନିୟନ୍ତ୍ରଣ ସୀମା ପ୍ରତି ସମ୍ମାନ କରିବା ଏବଂ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା. ବୈଠକରେ ଉଭୟ ଦେଶ ପ୍ରୋଟୋକଲ୍ ଅନୁଯାୟୀ ସୀମାବର୍ତ୍ତୀ କ୍ଷେତ୍ରରେ ଶାନ୍ତି ବଜାୟ ରଖିବା ଲାଗି ରାଜି ହୋଇଥିଲେ. କେରଳର ୱାୟନାଡ଼ରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍କଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 250 ଅତିକ୍ରମ କରିଛି. ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭୂସ୍କଳନ ଘଟିଥିବା ଅଞ୍ଚଳରେ ଗତକାଲି 199ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି. ସମ୍ପୃକ୍ତ ଅଞ୍ଚଳରେ ଆଜି ସକାଳୁ ତଲାସୀ ଅଭିଯାନ ପୁଣି ଆରମ୍ଭ ହୋଇଛି। ଉଦ୍ଧାରକାରୀ ଦଳ ସହିତ ଡଗ୍ ସ୍କ୍ୱାଡ୍ ମଧ୍ୟ ତଲାସୀ ଅଭିଯାନରେ ସାମିଲ ହୋଇଛି। ଅନ୍ୟପକ୍ଷରେ ଚୁରଲମାଲା ଉପରେ 190 ଫୁଟ ଲମ୍ବର ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଛି ଏବଂ ଆଜି ଅପରାହ୍ନ ସୁଦ୍ଧା ଏହା ଶେଷ ହେବା ନେଇ କୁହାଯାଇଛି। ଏହି ପୋଲ ସହାୟତାରେ ଭୂସ୍କଳନ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ବିଭିନ୍ନ ଯନ୍ତ୍ରପାତି ଏବଂ ଆବଶ୍ୟକ ସାମଗ୍ରୀ ସହ ଜନସାଧାରଣଙ୍କୁ ପଠାଯିବ। କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ ଆଜି ସକାଳେ ଏକ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏଥିରେ ସେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସହ ଜଡ଼ିତ ଅଧିକାରୀମାନଙ୍କଠାରୁ ବର୍ତ୍ତମାନର ପରିସ୍ଥିତି ଉପରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ଶ୍ରୀ ବିଜୟନ୍ କେତେକ ଭୂସ୍କଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଲୋକସଭାରେ ଗତକାଲି ରେଳ ମନ୍ତ୍ରଣାଳୟର 2024-25 ଆର୍ଥିକ ବର୍ଷ ନିମନ୍ତେ ଲେଖାନୁଦାନ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଲୋଚନାରେ ଭାଗ ନେଇ ବିଜେପି ସାଂସଦ ସନ୍ଧ୍ୟା ରାୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରେଳବାଇରେ ଦ୍ରୁତଗତିରେ କାର୍ଯ୍ୟ ହେଉଛି ଏବଂ ଅଭୂତପୂର୍ବ ବିକାଶ ପରିଲକ୍ଷିତ ହୋଇଛି। ଆର୍ଏସ୍ପି ସାଂସଦ ଏନ୍କେ ପ୍ରେମଚନ୍ଦ୍ରନ୍ କହିଛନ୍ତି, ରେଳ ସାଧାରଣ ଲୋକଙ୍କ ପାଇଁ ପରିବହନର ଏକ ପ୍ରମୁଖ ମାଧ୍ୟମ ପାଲଟିଛି, ତେଣୁ ଏହାର ବିକାଶ ଦିଗରେ ଅଧିକ ଧ୍ୟାନ ଦିଆଯିବା ଆବଶ୍ୟକ। ସେ ରେଳବାଇ ନିମନ୍ତେ ଅଲଗା ବଜେଟ୍ ଲାଗି ଦାବି କରିଛନ୍ତି। ବିଜେପିର ଅନୁରାଗ ଶର୍ମା ଆଲୋଚନାରେ ଭାଗ ନେଇ କହିଛନ୍ତି, କେନ୍ଦ୍ରୀୟ ବଜେଟ୍ରେ ସରକାର ଦେଶର ରେଳବାଇ କ୍ଷେତ୍ର ପାଇଁ 2,62,000 କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ସେ କହିଛନ୍ତି, ଭାରତକୁ 2047 ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟ ପୂରଣ ଦିଗରେ ଭାରତୀୟ ରେଳ ପ୍ରମୁଖ ଭୂମିକା ଗ୍ରହଣ କରିବ। ଜନସେନା ପାର୍ଟିର ସାଂସଦ ବଲ୍ଲଭ ନୈନି ଆନ୍ଧ୍ରପ୍ରଦେଶ ପାଇଁ ରେଳ ପ୍ରକଳ୍ପଗୁଡ଼ିକ ନିମନ୍ତେ 9,150 କୋଟି ଟଙ୍କା ଆବଶ୍ଚନ ହୋଇଥିବାରୁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଲୋଚନାରେ ଶିବସେନାର ଧୈର୍ଯ୍ୟଶୀଳ ସମ୍ଭାଜୀ ରାଓ ମାନେ କେନ୍ଦ୍ରୀୟ ବଜେଟ୍ର ପ୍ରଶଂସା କରିଛନ୍ତି। ଏହି ଆଲୋଚନାରେ ଶିବସେନା ୟୁବିଟିର ଅରବିନ୍ଦ ସାୱନ୍ତ, କଂଗ୍ରେସର ସପ୍ତଗିରି ଶଙ୍କର ଉଲାକା ଏବଂ ବିଜେପିର ନିଶିକାନ୍ତ ଦୁବେଙ୍କ ସମେତ ଅନ୍ୟ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଝାଡ଼ଖଣ୍ଡର ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ଟାଟାନଗର ଚକ୍ରଧରପୁର ରେଳମାର୍ଗର ତୃତୀୟ ଲାଇନ୍ରେ ରେଳ ଗମନାଗମନ ପୁନଃ କାର୍ଯ୍ୟକ୍ଷମ ହୋଇଛି। ମରାମତି ପରେ ସେହି ଲାଇନ୍ରେ ପ୍ରଥମେ ପରୀକ୍ଷାମୂଳକ ଭାବେ ମାଲଗାଡ଼ି ଅତିକ୍ରମ କରିଥିଲା। ଚକ୍ରଧରପୁର ରେଳ ସର୍କଲର ମହାପ୍ରବନ୍ଧକ ଅନିଲ କୁମାର ମିଶ୍ରା କହିଛନ୍ତି, ଅପ୍ ଏବଂ ଡାଉନ୍ ଲାଇନ୍ରେ ରେଳ ଗମନାଗମନ ସୁଗମ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ଚକ୍ରଧରପୁର ରେଳ ସର୍କଲ ଅନ୍ତର୍ଗତ ପୋଟେବେଡ଼ା ଗାଁ ନିକଟରେ ବାରାବଙ୍ଗୋ ଏବଂ ଖରସାୱା ରେଳ ଷ୍ଟେସନ ମଝିରେ ହାଓଡ଼ା ମୁମ୍ବାଇ ମେଲ୍ର 18 ବଗି ଲାଇନ୍ଚ୍ୟୁତ ହେବା ପରେ ରେଳ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଭାରତର ମହାନ କ୍ରିକେଟର ଏବଂ ପ୍ରଶିକ୍ଷକ ଅଂଶୁମାନ ଗାଇକ୍ୱାଡ଼ଙ୍କ ପରଲୋକ ଘଟିଛି। ତାଙ୍କୁ 71 ବର୍ଷ ବୟସ ହୋଇଥିଲା ଓ ସେ ରକ୍ତ କର୍କଟରେ ପୀଡ଼ିତ ଥିଲେ। ଶ୍ରୀ ଗାଇକ୍ୱାଡ଼ ବରୋଦା ପାଇଁ 206 ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ ଖେଳିବା ସହ 1975 1987 ମଧ୍ୟରେ ଭାରତ ପାଇଁ 40 ଟେଷ୍ଟ ଓ 15 ଏକଦିବସୀୟ ମ୍ୟାଚ୍ ଖେଳିଥିଲେ। ସେ ଭାରତୀୟ ଟିମ୍ର ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଥିଲେ ଏବଂ 1997 ଅକ୍ଟୋବରରୁ 1999 ସେପ୍ଟେମ୍ବର ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରୂପେ କାର୍ଯ୍ୟ କରିଥିଲେ। ଶ୍ରୀ ଗାଇକ୍ୱାଡ଼ଙ୍କୁ 2017-18 ବର୍ଷ ପାଇଁ ସିକେ ନାଇଡୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। କ୍ରିକେଟର ଅଂଶୁମାନ ଗାଇକ୍ୱାଡ଼ଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି କ୍ରିକେଟରେ ସଫଳତା ଲାଗି ଅଂଶୁମାନ ଗାଇକ୍ୱାଡ଼ ସ୍କରଣୀୟ ରହିବେ। ସେ ଜଣେ ପ୍ରତିଭାସମ୍ପନ୍ନ ଖେଳାଳି ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମା ଢାକାରେ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଶ୍ରୀ ବର୍ମା ସମ୍ପ୍ରତି ବାଂଲାଦେଶରେ ସଂଗଠିତ ବିକ୍ଷୋଭ ଯୋଗୁଁ ହୋଇଥିବା କ୍ଷୟକ୍ଷତି ନେଇ ସମବେଦନା ପ୍ରକାଶ କରିଛନ୍ତି। ବାଂଲାଦେଶରେ ପରିସ୍ଥିତି ସ୍ୱାଭାବିକ ଆଡ଼କୁ ଗତି କରୁଥିବାରୁ ଭାରତୀୟ ଉଚ୍ଚାୟୁକ୍ତ ଏହାକୁ ସ୍ୱାଗତ କରିଥିବା ଜଣାଇଛନ୍ତି। ଶ୍ରୀ ବର୍ମା କହିଛନ୍ତି ପଡ଼ୋଶୀ ଦେଶ ହିସାବରେ ଭାରତ ଏକ ସ୍ଥିର ପ୍ରଗତିଶୀଳ ଏବଂ ସମୃଦ୍ଧ ବାଂଲାଦେଶ ଗଠନ ନିମନ୍ତେ ଏହାର ନୀତି ଏବଂ ପ୍ରଚେଷ୍ଟାକୁ ସମର୍ଥନ କରେ। ଏହାଛଡ଼ା ଚଳିତ ବର୍ଷ ଜୁନ୍ ମାସରେ ଶ୍ରୀମତୀ ହାସିନାଙ୍କ ଭାରତ ଗସ୍ତ କାଳରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି। ସାକ୍ଷାତ ଆଲୋଚନା ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ସଚିବ ମହମ୍ମଦ ନଇମୁଲ ଇସ୍ଲାମ ଖାନ୍ ସମ୍ଭାଦଦାତାମାନଙ୍କୁ କହିଛନ୍ତି ଭାରତୀୟ ଉଚ୍ଚାୟୁକ୍ତଙ୍କ ସହ ଆଲୋଚନାରେ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ପଡ଼ୋଶୀ ଦେଶଗୁଡ଼ିକ ସହିତ ଦୃଢ଼ ସମ୍ପର୍କ ଉପରେ ଜୋର୍ ଦେଇଛନ୍ତି। ଭାରତ ନେପାଳ ଭୁଟାନ ସହ ବାଂଲାଦେଶ ସମ୍ପର୍କ ଆହୁରି ମଜବୁତ କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋଏଲ ନୂଆଦିଲ୍ଲୀରେ ପ୍ରଫେସର କେବି ସୁବ୍ରମଣ୍ୟମ୍ଙ୍କ ଦ୍ୱାରା ଲିଖିତ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକର ଶୀର୍ଷକ ହେଉଛି ଇଣ୍ଡିଆ ଆଟ୍ 100 ଏନ୍ଭିଜନିଂ ଟୁମୋରୋଜ୍ ଇକୋନମିକ୍ ପାୱାର ହାଉସ୍। ଉନ୍ମୋଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଭାରତ 140 ନାଗରିକଙ୍କ ସାମୁହିକ ପ୍ରଚେଷ୍ଟା ଜରିଆରେ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା କ୍ଷମତା ରଖିଛି। ସେ କହିଛନ୍ତି 2047 ସୁଦ୍ଧା ଦେଶ ଭିଭିଭୂମି ନିର୍ମାଣ ରୋଜଗାର ପର୍ଯ୍ୟଟନ ଏବଂ ଉଦ୍ୟୋଗ କ୍ଷେତ୍ରରେ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ। ସେ କହିଛନ୍ତି ଏବେ ଦେଶ ଆତ୍ମନିର୍ଭର ହେବା କ୍ଷେତ୍ରରେ ଅଗ୍ରସର ହେଉଛି। ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଦିଲ୍ଲୀ ମୁଖ୍ୟ ସଚିବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଛନ୍ତି। କମିଟିରେ କୋଚିଂ ପ୍ରତିଷ୍ଠାନଗୁଡ଼ିକର 5-6 ଜଣ ପ୍ରତିନିଧି ଛାତ୍ର ପ୍ରତିନିଧି ଏବଂ ଅନ୍ୟ କେତେକ ବିଭାଗର ଅଧିକାରୀମାନେ ସଦସ୍ୟ ରହିବେ। ଏହି କମିଟି ଘର ମାଲିକଙ୍କ ଦ୍ୱାରା ଅତ୍ୟଧିକ ଭଡ଼ା ସଂଗ୍ରହ କରିବା ଏବଂ ଅଗ୍ନିଶମ ଅନୁମତି ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ କରିବେ। ଏହାଛଡ଼ା ଯେପରି ଦିଲ୍ଲୀରେ ଅନୁକୂଳ ଶୈକ୍ଷିକ ପରିବେଶ ସୃଷ୍ଟି ହୋଇପାରିବ ଏବଂ ଛାତ୍ରଛାତ୍ରୀମାନେ ଆବଶ୍ୟକତା ପୂରଣ କରାଯାଇପାରିବ ସେ ଦିଗରେ ଉପାୟ ଖୋଜିବା ଲାଗି କମିଟିକୁ କୁହାଯାଇଛି। ଉପରାଜ୍ୟପାଳ କହିଛନ୍ତି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଥିବା କୋଚିଂ ପ୍ରତିଷ୍ଠାନଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ଲାଗି ସମ୍ପୃକ୍ତ କମିଟିକୁ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ ଗତମାସ 27 ତାରିଖରେ ଦିଲ୍ଲୀର ଏକ କୋଚିଂ ପ୍ରତିଷ୍ଠାନର ତଳମହଲାରେ ବର୍ଷାଜଳ ପ୍ରବେଶ କରିଯିବାରୁ ଆଇଏଏସ୍ କୋଚିଂ ନେଉଥିବା 3 ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଦିଲ୍ଲୀ ଉପରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି। ପ୍ୟାରିସ୍ ଅଲମ୍ପିକ୍ସରେ ଭାରତର ଟେବୁଲ୍ ଟେନିସ୍ ଖେଳାଳି ଶ୍ରୀଜା ଅକୁଲା ପ୍ରି କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହୋଇଛନ୍ତି। ସେ ବିଶ୍ୱର 1 ଟେବୁଲ୍ ଟେନିସ୍ ଖେଳାଳି ଚୀନ୍ର ସୋନ୍ ଇଙ୍ଗ୍ସାଙ୍ଗଠାରୁ 4-0 ପରାସ୍ତ ହେବା ପରେ ମହିଳା ଏକକ ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି। ଏଥିସହିତ ପ୍ୟାରିସ୍ ଅଲମ୍ପିକ୍ସର ଟେବୁଲ୍ ଟେନିସ୍ରେ ଭାରତର ଏକକ ପର୍ଯ୍ୟାୟ ଅଭିଯାନ ଶେଷ ହୋଇଛି। ମନିକା ବାତ୍ରା ଏବଂ ଶ୍ରୀଜା ଅକୁଲା ପ୍ରି କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହେବାର ପ୍ରଥମ ଭାରତୀୟ ଟେବୁଲ୍ ଟେନିସ୍ ଖେଳାଳି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳା ଆସନ୍ତାକାଲିଠାରୁ ଆରମ୍ଭ ହେବ। ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାର କଲମ୍ବୋସ୍ଥିତ ପ୍ରେମଦାସ ଷ୍ଟାଡିୟମ୍ରେ ଖେଳାଯିବ। ଏହି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଆସନ୍ତା 4 ଏବଂ ତୃତୀୟ ମ୍ୟାଚ୍ 7 ଅନୁଷ୍ଠିତ ହେବ। ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 2:30 ଆରମ୍ଭ ହେବ। ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ଭାରତ ଓ ଚୀନ୍ ସହମତ। କେରଳର ୱାୟନାଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍କଳନରେ ମୃତ୍ୟୁ ସଂଖ୍ୟା 250 ବୃଦ୍ଧି। ଝାଡ଼ଖଣ୍ଡର ଦୁର୍ଘଟଣାଗ୍ରସ୍ତ ରେଳ ଲାଇନ୍ ପୁନଃ କାର୍ଯ୍ୟକ୍ଷମ, ମହାନ କ୍ରିକେଟର ଏବଂ ପ୍ରଶିକ୍ଷକ ଅଂଶୁମାନ ଗାଇକ୍ୱାଡ଼ଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାରେ ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ସମ୍ବାଦ ଶେଷ ହେଲା।